ॐ नमो भगवते वासुदेवाय।
ॐ नमो भगवते वासुदेवाय।
ॐ नमो भगवते वासुदेवाय।
ॐ नमो भगवते
हरे कृष्ण। उपस्थित भक्त सज्जन वृंद, मातृवृंद, आज सर्वप्रथमे आमर ये सत्संगर उद्योक्ता आमर शिशु शिशु अभयचरण कंग्रेगेशन डिपार्टमेंट तरफ हार्दिक धन्यवाद अर्पण करुच्छू। जेहेतु आमको सी गोटे सुजोग प्रदान कले, आम कि भगवान नाम कीर्तन कले, कि गुणगान करवा भगवान तेणु मुझे ये माताजी प्रति वर्ष ये भाव में सत्संग जनवरी फर्स्ट रे को उद्देश्य कर जानी नववर्ष उपलक्षे माताजी ये भाव में सत्संग कार्यक्रम करेणु नूतन वर्ष ए आरंभ जो रोचे अयम आरंभ किभली आम आरंभ करवा कार्य बिगिनिंग रे प्रथम आम कौन करवा तेणु आज जो जनवरी फास्ट रही किए किभ भाव में जनवरी फास्ट डे जो रही नूतन वर्ष को पालन करु ये गोटे साधु उद्यम माताजी माताजी जे नूतन वर्ष को से यही सत्संग मध्यम आरंभ कर भौतिक जगत रे ये सत्संग हूँ बहुत दुर्लभ कारण प्राय शतकड़ा अनुशत भाग लोक मैंने असत्संग ही कर सत्संग जे केते लाभ रही तो वर्णना करना सत्संगर महिमा जो वर्णना कर भागवत वर्णना कर दुई थर एक कहुई जे ये भौतिक जगत रे सत्संगर गोटे लाभ बहुत कम समय सहित किसी तुलना करना श्लोक दुई थर कह भागवतम तेणु ये जो कह तुलयाम लभेनापि न स्वर्गम न पुनर्भवम लभेनापि कहले गोटे सेकेंड रु मध्य आहुरी कम समय इतिक समय जन जदि ये साधुसंग कला तुलयाम ता सहित तुलना करा जाय पारिबनि ये साधुसंग जो केते तार रही महिमा किछि ता सहित तुलनीय हे पारिबो नाही। भौतिक जगत रे आमे बहुत प्रकार लाभ प्रतिष्ठा इत्यादि सब रही तबे साधारणतः जो मैंने वैदिक धारा रे वैदिक मत अनुसार कार्य करती से मैंने आम चैतन्य चरितामृत वर्णना कर लोक मैंने जो जीवन जापन कर प्राय से पशु भाई जीवन जापन कर तेणु तांक भितर खूब क्वचित लोक जीवन रे सिद्धि लाभ करने चेष्टा कर तेणु यही भाव जो मैंने जीवन में सिद्धि लाभ करने चेष्टा करूँ क्वचित जो क्वचित लोक वेद को मानुस वेद को ग्रहण कर प्राय लोक मैंने वेद कौन जानती ना अन्य शास्त्र अन्य जो आम भौतिक जगत अनेक शिक्षा रही तेणु से वेद को भाव ग्रहण करती सी गोटे पाठ भाव वेद उपर प्राय धारणा न था वेदर महात्म्य विषय से जानी न था जन जदि साधुसंग न करे तो वेदर महात्म्य शास्त्र महात्म्य से जापर ना साधुसंग मध्यम ही जड़े शास्त्र महात्म्य बुझीपर ना बुझीपर ना अन्य जिते बहुत जो बहुत ग्रंथ रही बहुत प्रकार आम शिक्षा रही स्कूल कलेज मानक तेनालीराम बहुत ग्रंथ सब रही वैज्ञानिक मानक सब रिसर्च पेपर सब रही जहाँपाई से सब नोबेल प्राइज पाँच यह भाव अनेक ग्रंथ रही କିନ୍ତୁ ବୈଦିକ ଶାସ୍ତ୍ର ଗ୍ରନ୍ଥର ମହାତ୍ମ୍ୟ ଜଣେ ଯଦି ସାଧୁସଙ୍ଗ ନ କରିବେ ତାହେଲେ ସେ ଜାଣିପାରିବେ ନାହିଁ। ତେଣୁ ଏ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଯେଉଁମାନେ ବେଦକୁ ଗ୍ରହଣ କରୁଛନ୍ତି ସେମାନେ ବହୁତ ଉନ୍ନତ ସ୍ତରର ଅଛନ୍ତି, ବହୁତ ଉନ୍ନତ ସ୍ତରର ସେମାନେ। ତେଣୁ କାହିଁକିନା ଅଧିକାଂଶ ଯେଉଁ ରହିଛନ୍ତି ବେଦକୁ ସେମାନେ ସବୁ ମୁଖରେ ମାନନ୍ତି, ବେଦକୁ ଗ୍ରହଣ କରନ୍ତି କିନ୍ତୁ ତା'ର ପ୍ରକୃତ ଅର୍ଥକୁ ସେମାନେ ଗ୍ରହଣ କରନ୍ତି ନାହିଁ। ଖାଲି ନାଁକୁ ଆମେ ବେଦକୁ ଗ୍ରହଣ କରୁଛୁ, ବେଦ ହେଉଛି ଆମର ଗ୍ରନ୍ଥ ବା ଧର୍ମଗ୍ରନ୍ଥ, ଏଇଭଳି ଭାବରେ ସେମାନେ ଗ୍ରହଣ କରନ୍ତି। ସେ ବେଦର ଯେଉଁ ରହିଛି ତାତ୍ପର୍ଯ୍ୟ ରହିଛି ସେ ବିଷୟରେ ସେମାନେ ଏତେ ଆଗ୍ରହ ପ୍ରକାଶ କରନ୍ତି ନାହିଁ, ସେଇଭଳି ଭାବରେ ଜୀବନଯାପନ କରିବା ପାଇଁ ସେମାନେ ମଧ୍ୟ ଚାହାନ୍ତି ନାହିଁ। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଏ ବେଦକୁ କେବଳ ମୁଖରେ ମାନନ୍ତି, ହଁ ବେଦ ଗୋଟେ ଗ୍ରନ୍ଥ ରହିଛି ଆମର ଧର୍ମଗ୍ରନ୍ଥ ଏତିକି ବାସ୍ ସେତିକି, କିନ୍ତୁ ବେଦ ନିଷିଦ୍ଧ କର୍ମ କରେ ଧର୍ମ ନାହିଁ ଗଣେ, ବେଦରେ ଯାହାକୁ ନିଷିଦ୍ଧ କରାଯାଇଛି ଏଇଟା କରିବ ନାହିଁ, ସେ କାର୍ଯ୍ୟ ସେମାନେ କରୁଛନ୍ତି, କେବଳ ବେଦକୁ ମୁଖରେ ମାନୁଛନ୍ତି, ବେଦର ଯେଉଁ କଥା ମନା କରାଯାଇଛି ଏଇଟା କର ନା ସେଇଟା ସେମାନେ ଶୁଣୁନାହାନ୍ତି। ସେଇଥିପାଇଁ ଭଗବାନ ଆସିଲେ, ବୁଦ୍ଧଦେବ ରୂପରେ ଆସିଲେ, ଭଗବାନ ବୁଦ୍ଧଦେବ ରୂପରେ ଆସି ସେମାନେ ବେଦକୁ ନିନ୍ଦା କଲେ, ନିନ୍ଦସି ଯଜ୍ଞ ବିଧେ ରହ ଶ୍ରୁତି ଜାତମ ସଦୟ ହୃଦୟ ଦର୍ଶିତ ପଶୁ ଘାତମ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ। ଭଗବାନ ବୁଦ୍ଧଦେବ ଆସିଲେ କାହିଁକି, ଲୋକମାନେ ବେଦକୁ କେବଳ ମୁଖରେ ଗ୍ରହଣ କରୁଛନ୍ତି, ବେଦରେ ଯେଉଁ କଥା ମନା କରାଯାଇଛି ଏଇଟା କର ନା ସେଇଟାକୁ ସେମାନେ ଗ୍ରହଣ କରୁନାହାନ୍ତି। ତେଣୁ ସେ ଆସିଲେ, ବେଦରେ ଯେଉଁ ରହିଛି, ବେଦରେ ଯେଉଁ ମୁଖ୍ୟ ତାତ୍ପର୍ଯ୍ୟ ରହିଛି ସେମାନେ ବୁଝିପାରନ୍ତି ନାହିଁ, ବେଦର ଅର୍ଥକୁ ସମସ୍ତେ ବୁଝିପାରିବେ ନାହିଁ। ସ୍ତ୍ରୀ ଶୂଦ୍ର ଦ୍ୱଜବନ୍ଧୁନା ତ୍ରୈନ ଶ୍ରୁତି ଗୋଚରା ବୋଲି କୁହାଯାଇଛି, ଯେଉଁମାନେ ଟିକେ ଉନ୍ନତ ସ୍ତରରେ ନାହାନ୍ତି ସେମାନେ ବେଦକୁ ବୁଝିପାରିବେ ନାହିଁ, କେବଳ ସେମାନେ ସଂସ୍କୃତ ଜ୍ଞାନ ଥିଲେ ଯେ ବେଦକୁ ବୁଝିବେ ତାହା ନୁହଁ। ତେଣୁ ବେଦରେ ଏଇ ଯେଉଁ ପ୍ରକାର ସବୁ ରହିଛି, କେତୋଟି କଥା ସବୁ ରହିଛି, ଯେମିତି କ'ଣ ମାଂସ ପଶୁବଳି, ବେଦରେ ପଶୁବଳିର ବ୍ୟବସ୍ଥା ରହିଛି। ତେଣୁ ସେମାନେ ବେଦ କିଛି ପଢ଼ିଛନ୍ତି, ବେଦ ଜାଣିଛନ୍ତି, ବେଦରେ ପଶୁବଳି କଥା ରହିଛି, ତେଣୁ ବେଦର ଦ୍ୱାଇ ଦେଇକରି ସେମାନେ ପଶୁବଳି କଲେ, ଯଥେଚ୍ଛ ଭାବରେ ପଶୁ ହତ୍ୟା କଲେ। ଆଜି ଜାନୁଆରୀ ଫାଷ୍ଟ କେତେ ଆମେ କହୁଛୁ, କିଭଳି କିଏ କିଭଳି ଭାବେ ମନାଉଛନ୍ତି ଜାନୁଆରୀ ଫାଷ୍ଟକୁ, କେତେ ପଶୁବଳି ହତ୍ୟା ହେଉଛି ଆଜି ଜାନୁଆରୀ ଫାଷ୍ଟ ମନାଉଛନ୍ତି। ତେଣୁ ବେଦରେ ସେମାନେ କହିବେ, ବେଦରେ ରହିଛି ପଶୁବଳି ରହିଛି ବେଦରେ, କିନ୍ତୁ ବେଦରେ ଯେଉଁ ପଶୁବଳି ରହିଛି କ'ଣ ପାଇଁ ରହିଛି ସେମାନେ ବୁଝିପାରନ୍ତି ନାହିଁ। ବେଦର ଦ୍ୱାହି ଦେଇକରି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶୁ ହତ୍ୟା କରିବା, ମାଂସ ଭକ୍ଷଣ କରିବା, ଏଇଟା ହେଉଛି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ବେଦର ଦ୍ୱାହି ଦେଇକରି ସେ ପଶୁ ଯଥେଚ୍ଛ ଭାବରେ ପଶୁ ହତ୍ୟା କରିବା ପାଇଁ ଆରମ୍ଭ କଲେ। ତେଣୁ ଭଗବାନଙ୍କୁ ଆସିବାକୁ ପଡ଼ିଲା ବୁଦ୍ଧଦେବ ରୂପରେ, 2500 ତଳର ଘଟଣା, ମହାପ୍ରଭୁ ବୁଦ୍ଧଦେବ ଆସିଥିଲେ। ଆମର ବୈଦିକ ଶାସ୍ତ୍ର ଯେଉଁ ରଚନା କରାଯାଇଥିଲା 5000 ତଳରେ, ଯେତେବେଳେ ଦ୍ୱାପର ଯୁଗ ଶେଷ ହେଉଛନ୍ତି, କଳି ଯୁଗ ଆରମ୍ଭ ହେଉଛନ୍ତି, ସେହି ସମୟରେ ବୈଦିକ ଗ୍ରନ୍ଥ ସବୁ ରଚନା କରାଯାଇଛି, ବ୍ୟାସଦେବ ଯିଏକି ଜଣେ ଭଗବାନଙ୍କର ଅବତାର। ତେଣୁ ସେଥିରେ ବର୍ଣ୍ଣନା କରାଯାଇଛି ବୁଦ୍ଧଦେବ ଯେଉଁ ଆସିବେ, କିକଟେଶୁ ଭବିଷ୍ୟତ ବୋଲି କୁହାଯାଇଛି, ଭବିଷ୍ୟତ କାଳରେ କୁହାଯାଇଛି, ଭବିଷ୍ୟତରେ ଆସିବେ, ବର୍ତ୍ତମାନ ଆସିସାରିଲେଣି, ବର୍ତ୍ତମାନ ସେ ବୁଦ୍ଧଦେବ ଅତୀତ ହୋଇସାରିଲେଣି। ଆହୁରି ସେମିତି କେତୋଟି କଥା ରହିଛି, ଯେମିତି କଳ୍କି ଆସିବେ, ଏ ଭବିଷ୍ୟତରେ ଆସିବେ, ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ କଥା ରହିଛି ଶାସ୍ତ୍ରରେ। ତେଣୁ ବୁଦ୍ଧଦେବ ଆସି ନିନ୍ଦସି ସେ ନିନ୍ଦା କଲେ, ବେଦକୁ ନିନ୍ଦା କଲେ, କାହିଁକି ଲୋକମାନେ କେବଳ ବେଦର ଦ୍ୱାଇ ଦେଇକରି ପଶୁ ହତ୍ୟା କରୁଥିଲେ, ତେଣୁ ବୁଦ୍ଧଦେବ ଆସି ବେଦକୁ ନିନ୍ଦା କରିଦେଲେ, ନିନ୍ଦସି ଯଜ୍ଞ ବିଧେ ରହ ଶ୍ରୁତି ଜାତମ, କାହିଁକିନା ସଦୟ ହୃଦୟ ଦର୍ଶିତ ପଶୁ ଘାତମ, ପଶୁ ହତ୍ୟା କରୁଥିଲେ ଲୋକମାନେ ବେଦର ଦ୍ୱାଇ ଦେଇକରି, ସେଥିପାଇଁ ଭଗବାନ ଆସିଲେ ବୁଦ୍ଧଦେବ। ତେଣୁ ସେ ବେଦକୁ ନିନ୍ଦା କଲେ, ତେଣୁ ଲୋକମାନେ ବିଶେଷ ଭାବରେ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଏଇଭଳି ଭାବରେ କାର୍ଯ୍ୟ କରୁଥିଲେ, ସେମାନେ ଭଗବାନ ଗ୍ରହଣ କରୁନଥିଲେ, ତେଣୁ ତାଙ୍କୁ ମୋହ କରିବା ପାଇଁ ଭଗବାନ କହିଲେ ବେଦ କିଛି ନାହିଁ, ବେଦକୁ ମାନିଲେ ନାହିଁ, ଭଗବାନ ନାହାନ୍ତି ବୋଲି କହିଲେ, ସେ ଭଗବାନ ନାହାନ୍ତି। ତେଣୁ ସବୁକିଛି ନିର୍ବାଣ, ମୃତ୍ୟୁ ପରେ ସବୁକିଛି ଶେଷ ହେଇଯିବ, ଆଉ କିଛି ନାହିଁ। এইগুলি ভাবে কই অন্য স্থানের বর্ণনা করে সমুহায় সুরদ্বিষাম, সুরদ্বিষাম কহিলে দেবতা মানুষ যে দ্বেষ করতে বিদ্বেষ করতে সে অসুর সেমান ভগবান মোহ করা এই বুদ্ধদেব রূপে আসলে। বুদ্ধদেব জন ভগবান অবতার, তেমন অসুর মানে ভগবান গ্রহণ করতে না, তেমন সেই বুদ্ধদেব আসি এইটা বেদক নিন্দা কলে। তেমন সি কহিলে তুমি এইসব সৎ কার্য কর, এইসব মতে গ্রহণ কর, অহিংসা পরম ধর্ম, অহিংসা কু সে প্রাধান্য দেলে। এইভাবে ভাবে আমার বৈদিক ধর্ম যে রয়েছে বৈদিক ধর্ম নষ্ট হয়ে গেল বুদ্ধদেবকর এতে প্রভাব, ভগবান সে অনেক শক্তি রয়েছে তাঁকর, তেমন বৈদিক ধর্ম নষ্ট হয়ে গেল, বুদ্ধ ধর্ম ব্যাপী গেল আমার এই আমার ওড়িশার মধ্যে ধৌলি রয়েছে, অশোক পরাস্ত কলে, উৎকলবাসী পরাস্ত করি এই বুদ্ধ ধর্ম প্রচার কলে, সে সেইটি সে চণ্ডাশোকরু কোণ ধর্মশোকরে পরিণত হলে, এইসব বর্ণনা করা যাইছি আমার এই ওড়িশার বুদ্ধ ধর্ম ব্যাপী গেল, চারিআড় ব্যাপী গেল, তেমন বৈদিক ধর্ম সব লোপ পাইগাল। তেমন এই যে ধর্মর বেদর অর্থ লোক মানে কেবল বেদকু মুখরে মারতে, প্রকৃতরে তার প্রকৃত অর্থক বুঝতে না, এবং যে মানে বেদকু প্রকৃতরে গ্রহণ করতে বেদ অনুসারে বেদ নির্দেশ পথ অনুসারে কার্য করতে, বেদ নির্দেশিত যে পথ রয়েছে সেইটি চালাতে, সে বেদকু গ্রহণ করতে, সেমানক ভিতর অধিকাংশ হচ্ছেন কর্মকাণ্ডীয়। কর্মকাণ্ডীয় কহিলে স্বর্গলোক কেমন যা, এই স্বর্গলোক সেই স্বর্গলোক যাওয়া সে সব বেদের বর্ণনা করা হয়েছে, সব বিভিন্ন প্রকার যজ্ঞর ব্যবস্থা রয়েছে, এই যজ্ঞ সে করতে। ভগবদ গীতার মধ্যে ভগবান কেছেন ত্রৈবিদ্যা মাং সোমপা পূত পাপা যজ্ঞ হৃষ্ট স্বর্গতি প্রার্থয়ন্তে তে পুণ্যমাসাধ্য সুরেন্দ্র লোকম অশ্নতি দিব্যান দিবদীব ভোগান কোণ ঋক বেদ যজুর্বেদ সামবেদ ইত্যাদি এই ত্রৈবিদ্যা বলে কুযাচ্ছি, তিন বেদরে এ কর্মকাণ্ডীয় কথা সব রয়েছে। সোমপা সে যজ্ঞ রয়েছে, যার যজ্ঞর নাম হচ্ছে সোমপা, এই সোমপান করবে, সে সোমপান কলে কহিলে সে পূত পাপা পবিত্র হয়ে যাবে, সে পাপকর্ম প্রতিক্রিয়ার মুক্ত হয়ে যাবে, পূত পাপা যজ্ঞ হৃষ্ট, তেমন সে যজ্ঞ মাধ্যমে সে স্বর্গলোক যাওয়া প্রার্থনা করতে, যজ্ঞ হৃষ্ট স্বর্গ তে পুণ্যমাসাধ্য সুরেন্দ্র লোকম, তেমন এই পুণ্যকর্ম ফল অনুসারে সে স্বর্গলোক উন্নীত হুম, তে পুণ্যমাসাধ্য সুরেন্দ্র লোক অশ্নতি দিব্যান, এবং সেটি বহুত প্রকার উপভোগ রয়েছে, বহুত ঐশ্বর্য সব রয়েছে। তেমন ই যে আমার কহবার উদ্দেশ্য, এই যে স্বর্গ সমস্তে স্বর্গপ্রাপ্ত হয়ে পারতে না, বহু শাস্ত্রের বহু প্রমাণ রয়েছে, বহু কথা রয়েছে, সে কর্ম কলে সে যাইপারতে না স্বর্গকু, অনেক তা তপস্যা করা পড়ে সে স্বর্গকু যাওয়া, তবে আমার কহবার উদ্দেশ্য এই যে সিদ্ধি প্রাপ্ত হচ্ছেন স্বর্গকু যাচ্ছেন, কিন্তু এই যে সৎসঙ্গর অতি অল্প সময় সহিত সে স্বর্গ মধ্যে সমান নুহ বলে কুহগাল, দুইথরে শ্লোকটি কুযাই ভাগবতরে তুলয়াম লবেনাপি ন স্বর্গম, স্বর্গ মধ্যে সমান হয়ে পারিব না, এ সৎসঙ্গর মহিমা এত রয়েছে। একাদশ স্কন্ধরে এগার অধ্যায়ে বার অধ্যায়ে সব সৎসঙ্গর মহিমা সব বর্ণনা করা যাইছে, ভগবান নিজে উদ্ধব কৌশল এ সৎসঙ্গর মহিমা কেতে রয়েছে। তবে খালি আমি এত কহবা যে এই যে সৎসঙ্গর গোটে ক্ষণ সহিত স্বর্গ মধ্যে সমান হয়ে পারিব না, যে স্বর্গলোক প্রাপ্তি কেতে কষ্টসাধ্য বর্ণনা কলু, সেটা সমস্তে স্বর্গক যাইপারতে না, উন্নত হয়ে পারতে না স্বর্গলোক। তেমন এই যে সৎসঙ্গ সহিত কেবল যে স্বর্গ সমান নুহ তা নুহ, আহরি মধ্যে কোণ কুযাচ্ছি না তুলেয়াম লবেনাপি ন স্বর্গ ন পুনর্ভবম, এই ভৌতিক জগতের মুক্তি হওয়া এটা অপুনর্ভবম বলে কুযায়, ভৌতিক জগতের যে রোসন্তি বহুত দুঃখ কষ্ট সে প্রাপ্ত হচ্ছে, এবং ভগবান কৌশল যে জন্ম মৃত্যু জরা ব্যাধি দুঃখ দোষা দুঃখ দোষাণু দর্শনম, ভৌতিক জগতের ইয়ে জ্ঞান 13 ଅଧ୍ୟାୟରେ ଜ୍ଞାନ ବିଷୟରେ ଯେତେବେଳେ କହୁଛନ୍ତି ସେତେବେଳେ କହୁଛନ୍ତି ଇଏ ଗୋଟେ ଜ୍ଞାନ, ଯେଉଁମାନେ ପ୍ରକୃତିର ଜ୍ଞାନୀ ସେମାନେ ଜାଣନ୍ତି ଏ ଭୌତିକ ଜଗତରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ। ଏ ଜନ୍ମ ମୃତ୍ୟୁ ଜରା ଏବଂ ବ୍ୟାଧି ଭୌତିକ ଜଗତରେ ଜଣେ ଜନ୍ମ ହେଉଛି ମାନେ ବହୁତ କଷ୍ଟ ସେ ପ୍ରାପ୍ତ ହେଉଛି। ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ସେ 31 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ମାତୃଗର୍ଭରେ ଆସିଲେ କେତେ ଜଣେ କଷ୍ଟପ୍ରାପ୍ତ ହେଉଛି। ମାତୃଗୋଖରେ ରହୁଛି ସେ 7 ମାସ ପର୍ଯ୍ୟନ୍ତ ତା'ର ଅଚେତ ଅବସ୍ଥାରେ ରହୁଛି। ଯେତେବେଳେ ସେ ଚେତନା ପାଉଛି ସେତେବେଳେ ସେ ବହୁତ କଷ୍ଟ ପାଉଛି। ଭଗବାନ ପ୍ରାର୍ଥନା କରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବାନ ପ୍ରାର୍ଥନା କରେ, ପ୍ରଭୁ ମୋତେ ଏଇ ବିପଦରୁ ମୁକ୍ତ କଲେ ମୁଁ ଆପଣଙ୍କର ଭଜନ କରିବି। କିନ୍ତୁ ଯଦିଓ ସେ ପ୍ରତିଶ୍ରୁତି ଦେଇ ସେ ଜନ୍ମ ହୁଏ କିନ୍ତୁ ପୁଣି ଭୁଲିଯାଏ ମାୟାର ଦ୍ୱାରା। ମାୟାର ଯେଉଁ ରହିଛି 3 ଗୁଣ ସତ୍ୱ ରଜ ତମ, ଏ 3 ଗୁଣ ଦ୍ୱାରା ସେ ମୋହିତ ହେଇ ପୁଣି ସେସବୁ ଭୁଲିଯାଏ। ତେଣୁ ଏ ଭୌତିକ ଜଗତ ହେଉଛି ଏଇଭଳି ଭାବରେ ଭଗବାନ ଯିଏକି ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି ସେ କହୁଛନ୍ତି ଦୁଃଖାଳୟମ ଅସାଶ୍ୱତମ। 8 ଅଧ୍ୟାୟରେ ଭଗବାନ କହିଲେ ଏ ଭୌତିକ ଜଗତ ଯେ ଖାଲି ଦୁଃଖାଳୟମ ତା ନୁହଁ, ଜଣେ ଯଦି ଚାହିଁବ ମୁଁ ଦୁଃଖରେ ରହିବି ତଥାପି ସେ ରହିପାରିବ ନା, କାହିଁକି ନା ଅଶାଶ୍ୱତମ ଭୌତିକ ଜଗତ ସୃଷ୍ଟି ହେବ, କିଛି କାଳ ସ୍ଥାୟୀ ରହିବ ଏବଂ ପୁରୀ ପରେ ଧ୍ୱଂସ ହୋଇଯିବ। ବିଭିନ୍ନ ପ୍ରକାର ଯେଉଁ ଆମର ସବୁ ବାତ୍ୟା ସବୁ ଆସୁଛି, ମହାବାତ୍ୟା ଇତ୍ୟାଦି, ଇଏ ହେଉଛି ଗୋଟେ ନମୁନା। ଅନ୍ତିମରେ ଭୌତିକ ଜଗତ ଧ୍ୱଂସ ହେବ, କିଛି କିଛି ଆଂଶିକ ପ୍ରଳୟ ହେଉଛି, ଅନ୍ତିମରେ ପୂର୍ଣ୍ଣ ପ୍ରଳୟ ହେବ। ବିଭିନ୍ନ ପ୍ରକାର ପ୍ରଳୟ ଏକା ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ପ୍ରକାର ପ୍ରଳୟ ସବୁ ରହିଛି। ତେଣୁ ଏଇ ଭୌତିକ ଜଗତରୁ ଯେଉଁମାନେ ମୁକ୍ତି ହେବା ପାଇଁ ଚେଷ୍ଟା କରନ୍ତି ସେମାନେ ବହୁତ ଉନ୍ନତ ସ୍ତରର। ସାଧାରଣତଃ ଜ୍ଞାନୀମାନେ ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହୁଅନ୍ତି, ବେଦରେ ବିଭିନ୍ନ ପ୍ରକାର ଜ୍ଞାନର ବ୍ୟବସ୍ଥା ରହିଛି। ଆମେ ଯେଉଁ ଭଗବତ ଗୀତା ପାଠ କରୁଛୁ ଏ ମଧ୍ୟ ଗୋଟେ ଜ୍ଞାନ ଯଜ୍ଞ। ଭଗବତ ଗୀତାରେ ଭଗବାନ କହିଲେ 8 ଅଧ୍ୟାୟରେ ଅଧ୍ୟେୟ ସତେ ଚଜ ଇମାଂ ଧର୍ମ୍ୟାଂ ସମ୍ବାଦ ମହାବ୍ୟୋ ଜ୍ଞାନ ଯଜ୍ଞେନ ତେନଃ ମିଷ୍ଟସାମ ଇତି ମେ ମତି। ଯେଉଁମାନେ କେବଳ ଭଗବତ ଗୀତାକୁ ଅଧ୍ୟୟନ କରିବେ ସେମାନେ ଭଗବାନଙ୍କର ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରିବେ। ତେଣୁ ଏଇ ଯେଉଁ ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହୁଅନ୍ତି ଜ୍ଞାନୀ ଯାହାଙ୍କୁ କୁହାଯାଏ, ସର୍ବକର୍ମଖିଳ ପାର୍ଥ ଜ୍ଞାନୀ ପରିସୀମା ପେଦେ। ବେଦରେ 3 କାଣ୍ଡ ରହିଛି, କର୍ମକାଣ୍ଡ, ଜ୍ଞାନକାଣ୍ଡ ଏବଂ ଉପାସନା କାଣ୍ଡ। ତେଣୁ କର୍ମକାଣ୍ଡ୍ୟ ଯେଉଁ ଅନେକ ପ୍ରକାର କର୍ମକାଣ୍ଡ୍ୟ ଯଜ୍ଞ ସବୁ ରହିଛି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଦ୍ରବ୍ୟ ଯଜ୍ଞ, ତପ ଯଜ୍ଞ, ଯୋଗ ଯଜ୍ଞ, ସେତାପରେ ସ୍ୱାଧ୍ୟାୟ ଜ୍ଞାନ ଯଜ୍ଞ ଯଥା ସଂସ୍କୃତ ବ୍ରତା, ଅନେକ ପ୍ରକାର ଯଜ୍ଞ ରହିଛି, ଏସବୁ କର୍ମକାଣ୍ଡ ଯଜ୍ଞ। ତେଣୁ ଏଇ କର୍ମକାଣ୍ଡ ଯଜ୍ଞ ଯେଉଁଠି ଶେଷ ହେଇଛି ସେଠି ଜ୍ଞାନ ଆରମ୍ଭ ହେବ। କର୍ମର ଉପର ସ୍ତର ହେଉଛି ଜ୍ଞାନ। ସର୍ବକର୍ମ କ୍ଷୀଳ ପାର୍ଥ ଜ୍ଞାନ ପରିସମାପତେ। ତେଣୁ ଜ୍ଞାନ ମାଧ୍ୟମରେ ଯେଉଁମାନେ ଅଗ୍ରସର ହୁଅନ୍ତି ସେମାନେ ଜାଣନ୍ତି ଯେ ଭୌତିକ ଜଗତରେ ଏ ସବୁଠି ସବୁଠି ହିଁ ଦୁଃଖ ରହିଛି। ଯେମିତି ଭଗବତ ଗୀତାରେ ଭଗବାନ କହିଲେ ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମଲୋକଟିରେ ମଧ୍ୟ ଏ ପୁନରାବୃତ୍ତି ରହିଛି, ଜନ୍ମ ମୃତ୍ୟୁ ରହିଛି। ତେଣୁ ବ୍ରହ୍ମଲୋକ ଯେତେ ଆପଣ ଉର୍ଦ୍ଧ୍ୱକୁ ଲୋକକୁ ଯିବେ ସେତେ ଭୌତିକ ଐଶ୍ୱର୍ଯ୍ୟ ଅଧିକରୁ ଅଧିକ ପ୍ରାପ୍ତ ହେବେ, 100 ଲେଖା ବଢ଼ି ବଢ଼ିକା ଯିବ। ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ଭିତରେ ଭଗବତ ଗୀତାରେ ଭଗବାନ କହିଛନ୍ତି 8 ଅଧ୍ୟାୟରେ, ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ବ୍ରହ୍ମଣ ବିଧୁ। ବ୍ରହ୍ମାଙ୍କର ଗୋଟିଏ ଦିନ ଆମର 1000 ଦିବ୍ୟ ଯୁଗ, ଏ ହେଉଛି ବ୍ରହ୍ମାଙ୍କର, ଏଇଥିରୁ ଆମେ ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ଅନୁମାନ କରିବା। ବ୍ରହ୍ମାଙ୍କର ଗୋଟିଏ ଦିନ ଯେଉଁ 1000 ଦିବ୍ୟ ଯୁଗ କହିଲେ, ଗୋଟିଏ ଦିବ୍ୟ ଯୁଗ ହେଉଛି ସତ୍ୟ ତୃତୀୟ ଦ୍ୱାପର କଳି, ଏ 4 ଯୁଗ ମିଶିଲେ ଗୋଟିଏ ଦିବ୍ୟ ଯୁଗ ହୁଏ। ବର୍ତ୍ତମାନ ଆମେ କଳିଯୁଗରେ ରହିଛେ, କଳିଯୁଗର ମାତ୍ର 5500 ବର୍ଷ ଯାଇଛି, ତେଣୁ କଳିଯୁଗର ପରିମାଣ ହେଉଛି 432,000 ବର୍ଷ, ଆର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ, କଳିଯୁଗର 3 ଗୁଣ ହେଉଛି ତୃତୀୟ ଯୁଗର ପରିମାଣ, କଳିଯୁଗର 4 ଗୁଣ ହେଉଛି ସତ୍ୟ ଯୁଗର ପରିମାଣ। ଏଇଭଳି ଭାବରେ ସତ୍ୟ ତୃତୀୟ ଦ୍ୱାପର କଳି ଏହାକୁ ଯଦି 1000 ଗୁଣାଯିବ ସହସ୍ର ଯୁଗ ହେବ, ଇଏ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ, ଗଣନା କରାଯାଇଛି 432 କୋଟି ବର୍ଷ ବୋଲି କୁହାଯାଏ, 432 କୋଟି ବର୍ଷ। ଏହିଭଳି ଭାବରେ ତାଙ୍କର ରାତ୍ରି ମଧ୍ୟ ରହିଛି, ତେହ ରାତ୍ର ବିଦୋଜନା, ତାଙ୍କର ରାତ୍ରି ମଧ୍ୟ ରହିଛି 432 କୋଟି ବର୍ଷ। ତେଣୁ ଇଏ ହେଉଛି ବ୍ରହ୍ମା ବ୍ରହ୍ମଲୋକର ଐଶ୍ୱର୍ଯ୍ୟ। କିନ୍ତୁ ବ୍ରହ୍ମଲୋକକୁ ଗଲେ ମଧ୍ୟ ସେ ଯେଉଁ ଐଶ୍ୱର୍ଯ୍ୟ ରହିଛି ସେ ମୃତ୍ୟୁରେ ସବୁକିଛି ସମାପ୍ତ ହୋଇଯାଉଛି। ତେଣୁ କର୍ମକାଣ୍ଡୀୟ ଧାରାରେ ଯେଉଁମାନେ ଅଗ୍ରଗତି କରି ଅନ୍ତିମରେ ସେମାନେ କହନ୍ତି ଏ ଭୌତିକ ଜଗତରେ କିଛି ଆନନ୍ଦ ନାହିଁ, ଏ ଭୌତିକ ଜଗତରୁ ଉର୍ଦ୍ଧ୍ୱକୁ ଚାଲିଯିବାଟା ହେଉଛି ପ୍ରକୃତରେ ଆନନ୍ଦ ଜ୍ଞାନ। ସେମାନେ ଜ୍ଞାନୀ, ଭଗବାନ ସହିତ ମିଶି ମୁକ୍ତି ହେବା ପାଇଁ ଚାହାନ୍ତି, ଭଗବାନ ସହିତ ମିଶି ଏକ ହୋଇଯିବା ପାଇଁ ଚାହାନ୍ତି। ଇଏ ହେଉଛି ମୁକ୍ତି, ଅନେକ ପ୍ରକାର ମୁକ୍ତି ରହିଛି। ଜ୍ଞାନୀମାନେ ସାଧାରଣତଃ ଏହି ସାଯୁଜ୍ୟ ମୁକ୍ତି ପ୍ରାପ୍ତ ହେବା ପାଇଁ ଚାହାନ୍ତି। ଭଗବାନ ସହିତ ଭଗବାନ ହେଉଛନ୍ତି ଆନନ୍ଦମୟ, ଆମେ ଯଦି ତାଙ୍କ ସହିତ ମିଶିଯିବା ତାହେଲେ ଆନନ୍ଦ ପ୍ରାପ୍ତ ହେବା, ଭୌତିକ ଜଗତରେ ଆନନ୍ଦ ନାହିଁ, ଏ ଜ୍ଞାନଟା ସେମାନେ ପ୍ରାପ୍ତ ହୁଅନ୍ତି। କିନ୍ତୁ ଏଠି କୁହାଯାଉଛି ତୁଳୟାମ ଲଭେନାପି ନ ସ୍ୱର୍ଗଂ ନ ପୁନର୍ଭବମ୍, ଯେଉଁମାନେ ମୁକ୍ତି ପ୍ରାପ୍ତ ହୁଅନ୍ତି ସେଇଟା ମଧ୍ୟ ଏ ସତ୍ସଙ୍ଗରେ ଗୋଟିଏ ଲଭ ସହିତ ତୁଳନୀୟ ନୁହେଁ। ତେଣୁ ଭାଗବତ ସଙ୍ଗୀ ସଙ୍ଗସ୍ୟ ମର୍ତ୍ତ୍ୟାନ କିମୁଦା ଶିଷ, ତେଣୁ ଯେଉଁମାନେ ଭଗବାନଙ୍କର ଭଗବତ ସଙ୍ଗୀ, ଭଗବାନଙ୍କୁ ଯେଉଁମାନେ ସଙ୍ଗ କରୁଛନ୍ତି, ଭଗବାନ ସଙ୍ଗୀ ବୋଲି ତାକୁ କୁହାଯାଏ, ଇଏ ହେଉଛି ସତ୍ସଙ୍ଗ। ଜଣେ ଭକ୍ତଙ୍କର ଯଦି ଆମେ ସଙ୍ଗ କରିବା, ଭଗବତ ସଙ୍ଗୀ ସଙ୍ଗସ୍ୟ ମର୍ତ୍ତ୍ୟାନ କିମୁଦା ଶିଷ, ମର୍ତ୍ତ୍ୟ ଜଗତ ଭୌତିକ ଜଗତ, ମର୍ତ୍ତ୍ୟ ଜଗତ କହିଲେ ଏଠି ଜଣେ ଜନ୍ମ ହେଉଛି ମାନେ ମୃତ୍ୟୁବରଣ କରିବ, ଯାହା ତ ସେହି ଧ୍ରୁବ ମୃତ୍ୟୁ। ମର୍ତ୍ତ୍ୟ ଜଗତ କହିଲେ ଜଣେ ଜନ୍ମ ହେଉଛି ମାନେ ମୃତ୍ୟୁବରଣ କରିବ, ତେଣୁ ଏ ମର୍ତ୍ତ୍ୟ ଜଗତରେ ସବୁଠାରୁ ଶ୍ରେଷ୍ଠ ଆଶୀର୍ବାଦ ହେଉଛି ଏଇଟା, ଆଠାରୁ ଅଧିକ କିଛି ଉନ୍ନତ ଆଶୀର୍ବାଦ ନାହିଁ ବା ବର କିଛି ଜଣେ ନାହିଁ, ପ୍ରାପ୍ତ ହୋଇପାରିବ ନାହିଁ। ଏଇଟା ସ୍ୱର୍ଣ୍ଣକାଦି ଋଷିମାନେ କହୁଛନ୍ତି, ପ୍ରଚେତାମାନେ ମଧ୍ୟ କହୁଛନ୍ତି ଏ କଥା, ମର୍ତ୍ତ୍ୟାନ କିମୁଦା ଆଶିଷ, ଆଉ କ'ଣ ଆଠାରୁ ଉନ୍ନତ କ'ଣ ଅଛି ଆଶିଷ ବା ବର ଲାଭ ଆଉ କ'ଣ ଅଛି ଆଠାରୁ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ମାତାଜୀ ଏ ଯେଉଁ ସତ୍ସଙ୍ଗ କରୁଛନ୍ତି, ଏ ସତ୍ସଙ୍ଗର ମହିମା ଏଇଭଳି ଭାବରେ ରହିଛି, ଅନେକ ମହିମା ରହିଛି। ତେବେ ସତ୍ସଙ୍ଗରେ କ'ଣ ହୁଏ ନା, ସତ୍ସଙ୍ଗରେ ବର୍ଣ୍ଣନା କରାଯାଇଛି ଭାଗବତମ ତୃତୀୟ ସ୍କନ୍ଦ ପଚିଶ ଅଧ୍ୟାୟରେ, କପିଳଦେବ ଯିଏକି ଜଣେ ଭଗବାନଙ୍କର ଅବତାର, ସେ କହୁଛନ୍ତି ଏ କଥା ତୃତୀୟ ସ୍କନ୍ଦ ପଚିଶ ଅଧ୍ୟାୟରେ, ଏ ଶ୍ଳୋକଟି ଅଛନ୍ତି, ମା ଦେବହୂତିକୁ ସେ କହିଛନ୍ତି ସତ୍ସଙ୍ଗ କରିବା ପାଇଁ ସେ କହିଛନ୍ତି। କାରଣ ଏଇ ଯେଉଁ ଭୌତିକ ଜଗତରେ ଆମେ ରହିଛେ, ଏ ଭୌତିକ ଜଗତରେ ସମସ୍ତଙ୍କର ଆସକ୍ତି ରହିବ, ପ୍ରସଙ୍ଗମ ଅଜରଂ ପାସମ ଆତ୍ମନଃ କବୟ ବିଧୁ, ସମସ୍ତଙ୍କର କିଛି ନା କିଛି ଆସକ୍ତି ରହିଛି। କିନ୍ତୁ ସେଇ ଆସକ୍ତି ଯଦି ଆମେ ସାଧୁସଙ୍ଗକୁ ଲଗେଇଦେବା, ସେ ଆସକ୍ତିରେ ଆମେ କାଟିପାରିବା ନାହିଁ। ପ୍ରସଙ୍ଗମ ଅଜରଂ ପାସମ ବୋଲି କୁହାଯାଇଛି, ଅଜରଂ ପାସମ କହିଲେ ଆମେ ଯେମିତି ବୃଦ୍ଧ ହୋଇଯାଉଛେ, ଜରାଗ୍ରସ୍ତ ହୋଇଯାଉଛେ, କିନ୍ତୁ ଏ ଆସକ୍ତି ଜରା ଶୂନ୍ୟ, ସେ ଏଭର୍ ୟଙ୍ଗ ଏଭର୍ ଗ୍ରୀନ୍, ସେ ଆସକ୍ତି ସବୁବେଳେ ପାଇଁ ୟଙ୍ଗ ରହିଥିବ, ସେ ଯୁବକ ରହିଥିବ ଆସକ୍ତିଟା, ସେ କେବେ ହେଲେ ବୃଦ୍ଧ ହେବ ନାହିଁ, ଶୀତଳ ହେବ ନାହିଁ ଆସକ୍ତି। ତେଣୁ ଏ ଅଜରଂ ପାସଂ, ଇଏ ଗୋଟେ ବନ୍ଧନ, ଏ ଆସକ୍ତି ଗୋଟେ ବନ୍ଧନ, ଅଜରଂ ପାସଂ। ଆତ୍ମନଃ କବୟ ବିଧୁ, ଯେଉଁମାନେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଏ କଥା ଜାଣନ୍ତି, ନହେଲେ ଅନ୍ୟମାନେ ଜାଣନ୍ତି ନାହିଁ, ଆତ୍ମନଃ କବୟ ବିଧୁ। କିନ୍ତୁ ସ ଏବ ସାଧୁସୁ କୃତ ମୁଖ୍ୟ ଦ୍ୱାର ଅପାବୃତମ, ଏଇ ଭୌତିକ ଜଗତରେ ଯେଉଁ ଆମର ଆସକ୍ତି ରହିଛି ଇଏ ଆମକୁ ନର୍କକୁ ନେଇଯିବ, ଏ ଜନ୍ମ ମୃତ୍ୟୁ ଚକ୍ରରେ ଘୁରେଇ ବୁଲୁଥିବ ଆମକୁ। କିନ୍ତୁ ଏଇ ଆସକ୍ତି ଯଦି ଆମେ ସାଧୁଙ୍କ ପ୍ରତି ଲଗେଇଦେବା ତାହେଲେ ଆମେ ଏ ଭୌତିକ ଜଗତରୁ ପାର ହୋଇଯିବା, ମୁଖ୍ୟ ଦ୍ୱାର ଅପାବୃତମ। ତେଣୁ ମାଆଙ୍କୁ ଯେତେବେଳେ କହୁଛନ୍ତି ଏ କଥା, ମା ଚିନ୍ତା କରୁ, ମା ପଚାରିନାହାନ୍ତି ପ୍ରଶ୍ନ, ମା ଚିନ୍ତା କରୁଛନ୍ତି ସାଧୁ ବୋଲି କେମିତି ଜାଣିବା, ସାଧୁ ବୋଲି କେମିତି ଜାଣିବା। ସାଧୁର ଦୁଇଟି ଲକ୍ଷଣ କହିଛନ୍ତି ଭଗବାନ କପିଳଦେବ କହୁଛନ୍ତି, ଗୋଟିଏ ହେଉଛି ଗୌଣ ଲକ୍ଷଣ, ଗୋଟିଏ ହେଉଛି ମୁଖ୍ୟ ଲକ୍ଷଣ। ଗୌଣ ଲକ୍ଷଣ କ'ଣ, ତିତିକ୍ଷବ କାରୁଣିକ ସୃହୃଦ ସର୍ବଦେହୀନାମ ଅଜାତ ଶତ୍ରବ ଶାନ୍ତା ସାଧବ ସାଧୁ ଭୂଷଣ, ଇଏ ହେଉଛି ସାଧୁର ଲକ୍ଷଣ, ସାଧୁର ଭୂଷଣ। ପ୍ରଥମ ତା'ର ଗୁଣ ହେଉଛି, ତା'ର ଲକ୍ଷଣ ହେଉଛି କ'ଣ ନା ତିତିକ୍ଷବ, ଯେ ସବୁକିଛି ସହିବେ, ତିତିକ୍ଷା କହିଲେ ସହିବା। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅର୍ଜୁନକୁ, ପ୍ରଥମେ କହିଲେ ସେ କଥା, ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମ ପାଏନୁ ଅନିତ୍ୟାସ ତାଂ ତିତିକ୍ଷସ ଭାରତ। ଆମେ ଯେଉଁ ଏଇ ଶରୀର ପ୍ରାପ୍ତ ହୋଇଛେ, ଏ ଶରୀର ହେଉଛି ଏଭଳି ଶରୀର ସୃଷ୍ଟି ହୋଇଛି। ବର୍ତ୍ତମାନ ଶୀତ ଦିନ ଆମ ଥଣ୍ଡା ପାଣିଟା ଭଲ ଲାଗିବ ନାହିଁ, ଗରମ ପାଣି ହେଲେ ଭଲ ଲାଗିବ। ଏ ଶରୀର ଆମର ତିଆରି ହୋଇଛି ସେଇଭଳି ଭାବରେ। ମାତ୍ରା ସ୍ପର୍ଶାସ୍ ମାତ୍ରା କହିଲେ ପାଞ୍ଚଟି ତନ୍ମାତ୍ର ରହିଛି ଭୌତିକ ଜଗତରେ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ। ଆମେ ଯେଉଁ ଭୌତିକ ଆନନ୍ଦ ପ୍ରାପ୍ତ ହେଉଛେ ଏଇ ପାଞ୍ଚଟି ବିଷୟ ଦ୍ୱାରା ଆମେ ଆନନ୍ଦ ପ୍ରାପ୍ତ ହେଉଛେ। ଆମ ଶରୀର ଏଭଳି ସୃଷ୍ଟି ହେଇଛି, ଆମକୁ ଦୁଃଖ ଦେବା ପାଇଁ ସୃଷ୍ଟି ହେଇଛି ଭୌତିକ ଜଗତ। ଏ ଆମ ଶରୀର ପ୍ରାପ୍ତ ହେଇଛେ ଶୀତ ଉଷ୍ଣ ସୁଖ ଦୁଃଖଦା। ବର୍ତ୍ତମାନ ଶୀତ ଆସିଲା, ଆମ ଥଣ୍ଡା ପାଣି ହେଲେ ଆମେ ଗାଧୋଇ ପାରିବା ନାହିଁ, ଗରମ ପାଣି ଦରକାର ହେଉଛି। ଶରୀର ଏଭଳି ସୃଷ୍ଟି ହେଇଛି, ସୁଖ ଦୁଃଖ ଆସିବ। ତେଣୁ ଭଗବାନ କହିଲେ ଆଗମ ଅପାଇନ ଅନିତ୍ୟ, ଇଏ ଆସିବ ମୋ ଜୀବୟ ଅନିତ୍ୟ, ନିତ୍ୟ ନୁହେଁ କଥା। ତେଣୁ ତାଙ୍କ ତିତିକ୍ଷ ସ୍ୱଭାବ ସେଇଟାକୁ ସହି ନେବା ପାଇଁ ଚେଷ୍ଟା କର। ଭରତ ବଂଶରେ ଶ୍ରେଷ୍ଠ ହେଉଛନ୍ତି ଅର୍ଜୁନ, ତେଣୁ ଭାରତ ଶବ୍ଦ ତାଙ୍କୁ ସମ୍ବୋଧନ କରୁଛନ୍ତି ଭାରତ। ଦୁଷ୍ମନ୍ତଙ୍କର ପୁତ୍ର ହେଉଛନ୍ତି ଭରତ, ତାଙ୍କ ନାମ ଅନୁସାରେ ଭରତ ବଂଶ ରହିଛି ଏବଂ ପାଣ୍ଡବମାନଙ୍କୁ ଭାରତ ବୋଲି କୁହାଯାଏ। ତେଣୁ ସେ କହୁଛନ୍ତି ତୁମେ ଏତେ ଉନ୍ନତ ବଂଶରେ ଆସିଛ, ତୁମର କର୍ତ୍ତବ୍ୟ ହେଉଛି ଏଇଟା, ତୁମେ ଏଇଟାକୁ ସହିବା ପାଇଁ ଚେଷ୍ଟା କରିବ। ସାଧୁର ପ୍ରଥମ ଲକ୍ଷଣ ହେଉଛି ଏଇଟା, ଏ ହେଉଛି ଗୌଣ ଲକ୍ଷଣ ତିତିକ୍ଷବ। ଏବଂ ଖାଲି ଯେ ଆମେ ତିତିକ୍ଷବା ବା ଜଣେ ଆମ ପ୍ରତି ଦୋହ କରୁଛି ବା ବିଦ୍ରୋହ କରୁଛି ବା ଆମ ଅପରାଧ କରୁଛି ଆମେ ସହି ନେବା, ଖାଲି ସେତିକି ନୁହଁ, ତାଙ୍କୁ ମଧ୍ୟ କରୁଣା କରିବା, ତାଙ୍କର କେମିତି ମଙ୍ଗଳ ହେବ ସେଇଟା ଚିନ୍ତା କରିବା, ଇଏ ହେଉଛି ସାଧୁର ଲକ୍ଷଣ। ତିତିକ୍ଷବ କାରୁଣିକ, ଆମକୁ ଜଣେ ଆମ ପ୍ରତି ଅପରାଧ କରୁଛନ୍ତି, ଆମ ପ୍ରତି ବିଦ୍ୱେଷ କରୁଛନ୍ତି, ଆମକୁ ବିଭିନ୍ନ ପ୍ରକାର କ'ଣ କ୍ରୋଧ କରୁଛନ୍ତି ବା ଆମକୁ ଆଘାତ କରୁଛନ୍ତି, ହେଲେ ମଧ୍ୟ ଆମେ ତାଙ୍କର କେମିତି ମଙ୍ଗଳ ହେବ ଚିନ୍ତା କରିବା। ଯେମିତି ହରିଦାସ ଠାକୁର, ଯିଏକି ନାମାଚାର୍ଯ୍ୟ, ଦିନକୁ 300,000 ନାମ ନେଉଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, 300,000 ନାମ ନେଉଥିଲେ। ଏବଂ ସେ ହରିଦାସ ଠାକୁରଙ୍କୁ ଯେହେତୁ ସିଏ ମୁସଲମାନ କୂଳରେ ଆସିଥିଲେ, ତାଙ୍କର କାଜି କହିଲେ ତୁମେ ଏ ହିନ୍ଦୁଙ୍କର ନାମ କାହିଁକି ନେଉଛ ଭଗବାନ, ହିନ୍ଦୁଙ୍କର ଭଗବାନ। ତେଣୁ ହରିଦାସ ଠାକୁର କହିଲେ ଆପଣ କାହିଁକି ଅନ୍ୟ ହିନ୍ଦୁମାନଙ୍କୁ କହୁଛନ୍ତି ମୁସଲମାନଙ୍କର ନାମ ନେବା ପାଇଁ, ଭଗବାନଙ୍କୁ ନାମ ନେବା ପାଇଁ ତାଙ୍କୁ ମୁସଲମାନ କରିଦେଉଛ କ'ଣ ପାଇଁ? ତେଣୁ ପ୍ରକୃତରେ ହିନ୍ଦୁ ମୁସଲମାନ ଏସବୁ ଯେଉଁ କଥା ରହିଛି, ଭଗବାନ ହିନ୍ଦୁଙ୍କର ଅଲଗା ମୁସଲମାନଙ୍କର ଅଲଗା, ସେସବୁ ନୁହଁ, ଭଗବାନ ସମସ୍ତଙ୍କର ଏକ। ତେଣୁ ଏହିଭଳି ଭାବରେ ଯେତେବେଳେ କହିଲେ, କାଜି ତାଙ୍କୁ ଦଣ୍ଡ ପ୍ରଦାନ କଲେ, 22 ବଜାରରେ ବେତ୍ରାଘାତ କରିବା ପାଇଁ ଦଣ୍ଡ ପ୍ରଦାନ କଲେ। ଗୋଟିଏ ବେତ୍ର ଏଭଳି ସେ ଥିଲା ଚାବୁକରେ ଯେଉଁ ପ୍ରହାର କରାଯିବ, ଗୋଟିଏ ଚାବୁକରେ ଜଣେ ମୃତ୍ୟୁବରଣ କରିବ, ଏଇଭଳି ଭାବରେ କଥା ରହିଥିଲା। କିନ୍ତୁ 22 ବଜାରରେ ତାଙ୍କୁ ବେତ୍ରାଘାତ କଲେ ମଧ୍ୟ ଭଗବାନ ଯାହାଙ୍କର ଯିଏ ଭଗବାନ ଭକ୍ତ, ଭଗବାନ ତାଙ୍କୁ ରକ୍ଷା କରନ୍ତି। ତେଣୁ ଭଗବାନ ତାଙ୍କୁ ରକ୍ଷା, କିନ୍ତୁ ସିଏ ହରିଦାସ ଠାକୁର କେବଳ ତାଙ୍କ ପ୍ରତି ବିଦ୍ୱେଷ କରିନାହାନ୍ତି, ସେ ଭଗବାନ ପ୍ରାର୍ଥନା କରିଛନ୍ତି, ପ୍ରଭୁ ଏମାନଙ୍କୁ କ୍ଷମା କରନ୍ତୁ। ଇଏ ହେଉଛି ସାଧୁର ଲକ୍ଷଣ, ତାଙ୍କ ପ୍ରତି ଦ୍ରୋହ କଲେ ମଧ୍ୟ ସେ ତାଙ୍କର କେମିତି ମଙ୍ଗଳ ହେବ ସେଇଟା ଚିନ୍ତା କରିବେ, ଇଏ ହେଉଛି ସାଧୁ। ତିତିକ୍ଷେପ କାରୁଣିକ ଏବଂ ସୁହୃଦଙ୍କ ସର୍ବଦେହୀ ନାମ, ସମସ୍ତ ଜୀବପ୍ରତି ସେ ହେଉଛନ୍ତି ସୁହୃଦ ବା ବନ୍ଧୁଭାବପନ୍ନ ବନ୍ଧୁ ସିଏ, ଏବଂ ସିଏ ହେଉଛନ୍ତି ଅଜାତ ଶତ୍ରୁଭ। ଅଜାତ ଶତ୍ରୁଭ କହିଲେ ତାଙ୍କର କେହି ଶତ୍ରୁ ନାହାନ୍ତି, ତାଙ୍କର କେହି ଶତ୍ରୁ ଜନ୍ମ ନେଇନାହାନ୍ତି, ଆଉ ଶତ୍ରୁ ଆସିବେ କେଉଁଠୁ? ଜନ୍ମ ନେଲେ ସିନା ତାଙ୍କର ସେ ଶତ୍ରୁ ଭଳି କାର୍ଯ୍ୟ କରିବେ। ତେଣୁ ସାଧୁଙ୍କର ଗୋଟିଏ ନାମ ହେଉଛି ଅଜାତ ଶତ୍ରୁ, ଯେମିତି ଆମର ଯୁଧିଷ୍ଠିର ମହାରାଜଙ୍କର ଗୋଟିଏ ନାମ ଥିଲା ଅଜାତ ଶତ୍ରୁ। ଯଦିଓ କୌରବମାନେ ତାଙ୍କ ବିରୁଦ୍ଧରେ ଜନ୍ମରୁ ତାଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ଚକ୍ରାନ୍ତ କରୁଛନ୍ତି ହତ୍ୟା କରିବା ପାଇଁ ତାଙ୍କୁ, କିନ୍ତୁ ତଥାପି ପାଣ୍ଡବମାନେ ସେମାନଙ୍କୁ ଶତ୍ରୁ ବୋଲି ଗ୍ରହଣ କରନ୍ତି ନାହିଁ, ଇଏ ହେଉଛି ସାଧୁର ଲକ୍ଷଣ। ଅଜାତ ଶତ୍ରୁ ଶାନ୍ତା, ଶାନ୍ତା କହିଲେ ସେମାନେ ସବୁ ଅବସ୍ଥାରେ ଶାନ୍ତ ହୋଇଥାନ୍ତି, ଶାନ୍ତ ବିକ୍ଷିପ୍ତ ହୁଅନ୍ତି ନାହିଁ ସେମାନେ, ଶାନ୍ତ ଅଜାତ ଶତ୍ରୁ ଶାନ୍ତା, ଇଏ ହେଉଛି ସାଧୁର ଲକ୍ଷଣ। ସାଧବ ସାଧୁ ଇଏ ହେଉଛି ଗୌଣ ଲକ୍ଷଣ, କିନ୍ତୁ ମୁଖ୍ୟ ଲକ୍ଷଣ ହେଉଛି କ'ଣ? ମାଆଙ୍କୁ କହୁଛନ୍ତି ଭଗବାନ କପିଳଦେବ ଯେ ମୁଖ୍ୟ ଲକ୍ଷଣ ହେଉଛି ଯେ କ'ଣ ନା, ମୟି ଅନନ୍ୟ ଭାବେନ ଭକ୍ତି କରୁଛନ୍ତି ଯେ ଦୃଢ଼ାମ, मदर्थ त्यक्त कर्माण त्यक्त सुधन बांधव मई अनन्यन भावेन भक्ति कुर्बन्ति जे दृढ़ाम दृढ़ भक्ति जो मैंने करती भगवान प्रति भाव स्तर रही भक्ति विभिन्न प्रकार स्तर रही जमी आम भौतिक जगत में आम विभिन्न प्रकार संबंध रही शांत दास्य सख्य वात्सल्य माधुर्य इत्यादि आम किए सखा रोच किए बंधु रोच किए आम पितामाता रोच किए आम भाई बंधु रही किए आम मालिक रही किए आम पति कौन जो रही स्वामी स्त्री संबंध रही भाव में अनेक संबंध रही भौतिक जगत में से भाव भगवान सहित आम गोटे संबंध रही तेणु यही संबंध में जो मैंने भगवान सहित संबंधित ही भगवान भक्ति करुँच दृढ़ भक्ति करुँच तेणु से मैंने भगवान उद्देश्य मदर्थ त्यक्त कर्माण सबकि कर्म से त्याग कर भगवान उद्देश्य सबकि त्याग कर एमती त्यक्त स्वजन बांधव तर निज बंधु स्वजन एम से त्याग कर भगवद गीतार भगवान कहले सर्वधर्मान परित्यज्य सबकि त्याग करें भगवान शरण में जवा सी हूँ श्रेष्ठ भक्त तेणु से श्रेष्ठ भक्तर लक्षण भगवान कपिलदेव कहते माँ देवती तेणु यही भाव जो साधुसंग जन करती से साधुसंग कौन हुए ना सतांग प्रसंगान मम वीर्य संविदो भवन्ति हृत्कर्ण रसायन कथा तज्जोषणाद आसु अपवर्गवत्मनि श्रद्धा रति भक्ति अनुक्रमिष्यति ए सत्संग फल होता सत्संग सहित किसी तुलना करा जाई पारिबो नै कह कहगला किंतु सत्संग कौन आम प्राप्त हवा ना ये कहा जाऊ सतांग प्रसंगान मम वीर्य संविदो जितेबले ये सतांग कहले भगवान भक्त प्रति जी आम आसक्ति आसव प्रसंगान कहले आसक्ति आसक्ति जमी आम भौतिक जगत प्रति आम आसक्ति रही यदि साधु प्रति आम से भाव आसक्ति आसव तेल साधु सहित संग करवा कौन हम ना मम वीर्य संविद भगवान कथा से कमी बर्तमान भगवान कथा कहचे ये भगवान कथा बहुत शक्तिशाली वीर्य संविद बहुत आर शक्ति रही भगवान कथार वीर्य संविद भवंती हृत्कर्ण रसायन कथा ये कथा जन शुणुची मैंने हृदय को एवं कर्ण को आनंद प्रदान करुच्ची हृत्कर्ण रसायन कथा हृदय को केमी आनंद कर्ण को केमी आनंद प्रदान करुच्ची ना संगीत मध्यम प्रभु मैंने संगीत गायन कले ये कर्ण को बहुत आनंद प्रदान कै कर्ण रसायन एवं से जो संगीत गायन कले तार अर्थ जदि बुझी तार हृदय को मध्य आनंद प्रदान करवती हृत्कर्ण रसायन कथा एवं खाली जे हृदय को एवं कर्ण को आनंद प्रदान करे ता नुह तज्जोषणात से कथा शुणा द्वारा कौन हुए ना आसु अपवर्ग बर्तमान खूब शीघ्र से माने अपवर्ग रास्ता रे चलिबे आसु अपवर्ग बर्तमान श्रद्धा प्रति भक्ति अनुक्रमिष्यति भगवान कथा शुणिले आम जो भगवान कथा शुणुचे मैंने आम आउ भौतिक जगत में ना आम बर्तमान प्राकृतिक जगत अप्राकृतिक जगत को बर्तमान आम आसीगले से रास्तार चलचे ये कौन एक कह जाए अपवर्ग रास्ता अपवर्ग भौतिक जगत को पवर्ग बोली कह जाए पवर्ग कहले आमर रही व्याकरण जो मैंने जानी से कहे पवर्ग रही कहले प फ ब भ म ए पांच टी अक्षर को पवर्ग बोली कह जाए ये भौतिक जगत में समस्त परिश्रम करम एवं परिश्रम कले आम देखुचे घोड़ा जो गाड़ी घोड़ा गाड़ी की चलाऊँगी तार पटी फेण बाहर आमर मध्य शरीर झाल इत्यादि सब बाहर परिश्रम कला मैंने फेण परिश्रम फेण ये पवर्ग किंतु एते परिश्रम कले सबकि व्यर्थ हो जाए ये परिश्रम कले भौतिक जगत में जो जिते परिश्रम कले सब व्यर्थ हो जाए यदि भगवान को उद्देश्य किसी कर्म होना से अन्यथा सब व्यर्थ हो जाए तेणु भय हूँ मृत्यु भय समस्त भौतिक जगत में भय रही अंतिम पवर्ग हूँ म ब भ म मे हूँ मृत्यु समस्ते मृत्युवरण करें ଇଏ ହେଉଛି ଅପବର୍ଗର ରାସ୍ତା। କିନ୍ତୁ ଆମେ ଯେତେବେଳେ ଭଗବାନ କଥା ଶ୍ରବଣ କରୁଛେ ସେତେବେଳେ ଆମେ ଅପବର୍ଗ ରାସ୍ତାରେ ଚାଲୁଛେ। ଅପବର୍ଗ ରାସ୍ତାରେ ଚାଲୁଛେ ବୋଲି କେମିତି ଜାଣିବା ନା ପ୍ରଥମେ ଶ୍ରଦ୍ଧା ଆସିବ ଭଗବାନ ପ୍ରତି, ଭଗବାନଙ୍କର କଥା ଏସବୁ ରହିଛି ଏଥିରେ ବା ଶାସ୍ତ୍ର ଇତ୍ୟାଦିରେ ଆମର ବିଶ୍ୱାସ ଆସିବ। ମୁଁ ପ୍ରଥମେ କହିଥିଲି ସେ କଥା, ଏ ଶାସ୍ତ୍ରରେ ଜଣେ ଯଦି ସତ୍ସଙ୍ଗ କରିବ ତାହେଲେ ସେ ଶାସ୍ତ୍ର ଉପରେ ବିଶ୍ୱାସ କରିବ, ନହେଲେ ବିଶ୍ୱାସ ସେ ଶାସ୍ତ୍ରକୁ ବିଶ୍ୱାସ କରିପାରିବ ନାହିଁ। ବିନା ସତ୍ସଙ୍ଗରେ ଜଣେ ଶାସ୍ତ୍ରକୁ ଉପରେ ତା'ର ବିଶ୍ୱାସ ଆସିବ ନାହିଁ। ତେଣୁ ହେଉଛି ଶ୍ରଦ୍ଧା ବିଶ୍ୱାସ, ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହିଲେ ସୁଦୃଢ଼ ନିଶ୍ଚୟ, ଶ୍ରଦ୍ଧା କହିଲେ ବିଶ୍ୱାସ। ତେଣୁ ଭଗବାନ କଥା ଶୁଣିଲେ ଆସ୍ତେ ଆସ୍ତେ ଆମର ଏ ଶ୍ରଦ୍ଧା ଆସିବ, ବିଶ୍ୱାସ ଆସିବ। ଏବଂ ଶ୍ରଦ୍ଧା ରତି ଭଗବାନ ପ୍ରତି ରତି, ଆମର ଭୌତିକ ଜଗତ ପ୍ରତି ଯେମିତି ଆମର ରତି ରହିଛି ବା ଆମେ ବହୁତ ଆକର୍ଷିତ ହୋଇଯାଉଛେ ସେଭଳି ଭାବରେ ଭଗବାନ ପ୍ରତି ଆମେ ଆକର୍ଷିତ ହୋଇଯିବା ରତି କୁହାଯାଏ। ଏବଂ ଏହିଭଳି ଭାବରେ ଜଣେ ଭକ୍ତି ପ୍ରାପ୍ତ ହେବ, ଭଗବାନ ପ୍ରତି ଭକ୍ତି ପ୍ରାପ୍ତ ହେବ। ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି, ଏ ଗୋଟିଏ ପରେ ଗୋଟିଏ ଆସିବ, ଏ ସତ୍ସଙ୍ଗର ଫଳ। ତେଣୁ ଏଭଳି ଭାବରେ ଅନେକ କଥା ରହିଛି ସତ୍ସଙ୍ଗରେ ମହିମା ବର୍ଣ୍ଣନା କରାଯାଇଛି। ଆମର କଥାକୁ ଏଇଠି ଆମେ ଆଉ ଅଧିକା କହିବା ନାହିଁ, ଆମର ହୋଇଗଲାଣି ସମୟ, ଆମର ପ୍ରଭୁ ଆସିଲେଣି କିଛି ଭଜନ କିଛି ଗାନ କରିବେ। ତେବେ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଆମେ ଯେଉଁ କଥା କହିଲେ କିଏ କିଛି ଶୁଣିଲେ ନା ନାହିଁ, ବା କାହାର କିଛି ପ୍ରଶ୍ନ ଆସିଲା ନା ନାହିଁ, ସନ୍ଦେହ ଆସିଲା କି କ'ଣ କିଛି ପ୍ରଶ୍ନ ରହିଛି, ବା କିଛି କହିପାରିବେ କଥା ମଧ୍ୟ କହିପାରିବେ ଆପଣଙ୍କର ତରଫରୁ, ଆପଣ କିଛି ଭାବ ରହିଥିବ ଯଦି ଆମେ ଯେଉଁ କଥା କହିଲେ ଯଦି ଶୁଣିଛନ୍ତି। ଠିକ ଅଛି, ଆମେ ବର୍ତ୍ତମାନ ଭଗବାନଙ୍କ ଭଜନ କରିବା। ତେଣୁ ଯାହାର ପୁଣି ଯଦି କିଏ ଚାହିଁବେ ପଚାରିପାରିବେ, ପ୍ରଶ୍ନ ପରେ ପଚାରିପାରିବେ। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ଦାୟୀ ଗୌର ପ୍ରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ। ଦୁଲଭ ମାନବ।